ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଲହରିକା ପଟ୍ଟନାୟକ। ମୁଖ୍ୟ ସମ୍ବାଦ, କୃଷି ଅର୍ଥନୀତିକୁ ଗତିଶୀଳ କରିବାରେ ଆମ୍ବ ଚାଷୀଙ୍କ ଉଦ୍ୟମ ପ୍ରଶଂସାଯୋଗ୍ୟ କହିଲେ ପ୍ରଧାନମନ୍ତ୍ରୀ। 134ତମ ମନ୍ କି ବାତ୍ ସଂସ୍କରଣରେ ଓଡ଼ିଶାର ବେଲପଣା ଓ ଖେଳାଳି ଅନିମେଶ କୁଜୁରଙ୍କୁ କଲେ ପ୍ରଶଂସା। ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସ୍ନାନଯାତ୍ରା ନୀତିକାନ୍ତି ନେଇ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ବୈଠକ ଅନୁଷ୍ଠିତ। ତମାଖୁ ସେବନ ଏବଂ ଏହାର ସ୍ୱାସ୍ଥ୍ୟ ଅପକାରିତାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ତମାଖୁ ବର୍ଜନ ଦିବସ। ଏବଂ କାଳବୈଶାଖୀ ପ୍ରଭାବରେ ତାପମାତ୍ରା 4-5 ଡିଗ୍ରୀ ହ୍ରାସ ପାଇବା ନେଇ ପାଣିପାଗ ବିଭାଗର ଅନୁମାନ। ଚଳିତ ଗ୍ରୀଷ୍ମ ଋତୁରେ ଦେଖାଦେଇଥିବା ପ୍ରବଳ ଗରମ ଓ ଗୁଳୁଗୁଳି ସମୟରେ ସର୍ବାଧିକ ସତର୍କତା ଅବଲମ୍ଭନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ଆକାଶବାଣୀର ମନ୍ କି ବାତ୍ 134ତମ ସଂସ୍କରଣରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି, ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସରକାରୀ ବିଭାଗ ପକ୍ଷରୁ ଜାରି କରିଥିବା ନିର୍ଦ୍ଦେଶାବଳୀ ପାଳନ କରିବାକୁ ହେବ। ଯଥେଷ୍ଟ ପାଣି ପିଇବା ସହିତ ପ୍ରବଳ ଖରା ସମୟରେ ଘରୁ ବାହାରକୁ ଯିବାବେଳେ ସତର୍କତା ଅବଲମ୍ଭନ କରିବାକୁ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଓଡ଼ିଶାର ବେଲପଣାକୁ ପ୍ରଶଂସା କରି କହିଛନ୍ତି, ପ୍ରବଳ ଗରମ ଅନୁଭୂତ ସମୟରେ ବେଲପଣା ଥଣ୍ଡା ପାନୀୟ ସ୍ୱାସ୍ଥ୍ୟ ପାଇଁ ହିତକାରକ।
ତ କାଫି ଜଗା ଆପକୁ ମିଳେଗା ଆମ ପନ୍ନା, କଚ୍ଚେ ଆମ କା ସ୍ୱାଦ ଔର ଗର୍ମି ସେ ରାହତ ବି। ପଞ୍ଜାବ ହରିୟାଣା ଯାଇଏ ତ ଲସି ମିଲ ଯାଏଗୀ, ବଡ଼େ ଗିଲାସ ୱାଲି ଲସି। ରାଜସ୍ଥାନ ଔର ଗୁଜରାତ ମେ ଛାଛ, जैसे हर खाने की साथी बन जाती है। और बिहार, झारखंड, पूर्वी उत्तर प्रदेश में सत्तू का शरबत, उसकी तो बात ही क्या है, पेट भी भरे ताकत भी दे। कोंकण और गोवा में कोकम शरबत, सोल कढ़ी, दक्षिण भारत में पानकम, नीरमोर, संबारम और ओडिशा में बेलपना। वो सिर्फ पेय नहीं, भारत के अलग अलग क्षेत्रों की परंपरा का हिस्सा।
ଗ୍ରୀଷ୍ମ ଋତୁରେ ଆମ୍ବର ଉତ୍ପାଦନ ଏବଂ ଏହାର ଗ୍ରହଣୀୟତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକ ଅଞ୍ଚଳରୁ ଉତ୍ପାଦିତ ହେଉଥିବା ଆମ୍ବର ସ୍ୱତନ୍ତ୍ର ସ୍ୱାଦ ଓ ସୁଗନ୍ଧ ରହିଛି। ଏହି ଅବସରରେ ସେ ଦେଶର ବିଭିନ୍ନ ପ୍ରାନ୍ତରେ ଉତ୍ପାଦିତ ହେଉଥିବା ଆମ୍ବ ସମ୍ପର୍କରେ ତାଙ୍କ ସମ୍ବୋଧନରେ କହିଛନ୍ତି। ଆମ୍ବ ଚାଷ ସହିତ ଜଡ଼ିତ ଚାଷୀଙ୍କ ଉଦ୍ୟମକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, କୃଷି ଅର୍ଥନୀତିକୁ ଗତିଶୀଳ କରିବାରେ ଏହା ବେଶ୍ ସହାୟକ ହେଉଛି। ଗ୍ରାମାଞ୍ଚଳରୁ ଆମ୍ବ ଏବେ ବିଶ୍ୱ ବଜାରରେ ପହଞ୍ଚିଛି। ନିକଟରେ ନେଦରଲ୍ୟାଣ୍ଡସ୍ ଗସ୍ତ ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ମୋଦି କହିଛନ୍ତି, ଚୋଳ ଯୁଗର ପ୍ରାଚୀନ ତମ୍ବାପାତ୍ରଗୁଡ଼ିକୁ ଭାରତ ଫେରାଇ ଅଣାଯାଇଛି। ଏହି ତମ୍ବା ସାମଗ୍ରୀଗୁଡ଼ିକ ଚୋଳ ରାଜବଂଶର ସଫଳତାକୁ ବର୍ଣ୍ଣନା କରିବା ସହ ସେତେବେଳେ ନୌବାଣିଜ୍ୟ କେତେ ସଶକ୍ତ ଥିଲା ତାହା ପ୍ରତିପାଦନ କରିଛି। ଦକ୍ଷିଣ ପୂର୍ବ ଏସୀୟ ଦେଶଗୁଡ଼ିକ ସହିତ ଚୋଳ ରାଜୁତି ବେଳର ସମ୍ପର୍କ ଉପରେ ଶ୍ରୀ ମୋଦି ଆଲୋକପାତ କରିଛନ୍ତି। ଦେଶର ଅମୂଲ୍ୟ ଐତିହ୍ୟସ୍ଥଳୀଗୁଡ଼ିକୁ ସଂରକ୍ଷିତ କରି ରଖିବାରେ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ଜ୍ଞାନ ଭାରତମ୍ ଅଭିଯାନ ଅଧୀନରେ ଛତିଶଗଡ଼ର ମହ୍ଲାରରେ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଶ୍ରୀ ମୋଦି ସୂଚନା ପ୍ରଦାନ କରିଛନ୍ତି। ଷଷ୍ଠ ସପ୍ତମ ଶତାବ୍ଦୀରେ ପାଣ୍ଡୁବଂଶୀ ରାଜବଂଶର ମହର୍ଷି ବାଲାର୍ଜୁନଙ୍କ ସହ ସଂଶ୍ଳିଷ୍ଟ ତିନୋଟି ବିରଳ ତମ୍ବା ସାମଗ୍ରୀ ହସ୍ତଗତ ହୋଇଛି ବୋଲି ଶ୍ରୀ ମୋଦି କହିଛନ୍ତି। ଝାଡ଼ଖଣ୍ଡର ରାଞ୍ଚିରେ ସମ୍ପ୍ରତି ଅନୁଷ୍ଠିତ ଜାତୀୟ ବରିଷ୍ଠ ଦୌଡ଼କୁଦ ସଂଘ ପକ୍ଷରୁ ଆୟୋଜିତ ପ୍ରତିଯୋଗିତା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏଥିରେ 800 ଖେଳାଳି ବିଭିନ୍ନ ବର୍ଗରୁ ଅଂଶଗ୍ରହଣ କରିଥିଲେ। 4 ଜାତୀୟ ରେକର୍ଡ ପ୍ରତିଷ୍ଠା କରିଥିବା ଖେଳାଳିଙ୍କୁ ଶ୍ରୀ ମୋଦି ଅଭିନନ୍ଦନ ଜଣାଇଛନ୍ତି। 100 ମିଟର ଦୌଡ଼ ପ୍ରତିଯୋଗିତାରେ ନୂତନ ରେକର୍ଡ ସ୍ଥାପନ କରିଥିବା ଗୁରିନ୍ଦର ବୀର ସିଂ ଏବଂ ଓଡ଼ିଶାର ଖେଳାଳି ଅନିମେଶ କୁଜୁରଙ୍କ ସହ ଶ୍ରୀ ମୋଦି କଥାବାର୍ତ୍ତା କରିଛନ୍ତି। କାର୍ଯ୍ୟକ୍ରମ ସମୟରେ ଏହି ଖେଳାଳିମାନେ ପ୍ରଧାନମନ୍ତ୍ରୀଙ୍କ ସହ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରିଥିଲେ।
ଅନିମେଶ ଜୀ ନମସ୍କାର।
ନମସ୍ତେ ସାର୍, ମେ ନାମ ଅନିମେଶ କୁଜୁର ହେ। ମେ 200 ମିଟର ଔର 4x100 ମିଟର କା ନ୍ୟାସନାଲ ରେକର୍ଡ ହୋଲ୍ଡର ହୁଁ। ଏଣ୍ଡ ମେ ଛତିଶଗଡ଼ ସେ ବିଲଙ୍ଗ କରତା ହୁଁ ସାର୍। ଏଣ୍ଡ ଅଭି ମେ ଓଡ଼ିଶା ସେ ଖେଲତା ହୁଁ। ମେ ଲାଷ୍ଟ ଇୟର ଏସିଆନ ମେଡାଲ ଔର ୱାର୍ଲଡ ୟୁନିଭର୍ସିଟି ଗେମ୍ସ ମେଡାଲ ଲେକେ ଆୟା। ଏଣ୍ଡ ମେ ଆଥଲେଟିକ୍ସ 2021 ସେ ଚାଲୁ କିୟା। ଜବ ମେ ସ୍କୁଲ ସେ ପାସ୍ ଆଉଟ ହୁଁ, ମେ ସୈନିକ ସ୍କୁଲ ଅମ୍ବିକାପୁର ସେ ପାସ୍ ଆଉଟ ହୁଁ। ଏଣ୍ଡ ମେ ପହେଲେ ଫୁଟବଲ ଖେଳା କରତା ଥା। ଏଣ୍ଡ ମେରେ ପେରେଣ୍ଟସ କୋଭିଡ କେ ସମୟ ମୁଝେ ଥୋଡି ବହୁତ ଛୁଟ ଦେତେ ଥେ କି ତୁ ଯାକେ ବାହାର ଦୌଡ଼ ଲେ ୟା ଖେଲ ଲେ। ତ ଜବ କୋଭିଡ ଖତମ ହୋନେ ଲଗା ତୋ ମେରେ ଫୁଟବଲ କେ ଯୋ ଫ୍ରେଣ୍ଡସ ଥେ उन्होंने मुझे बोला कि स्टेट मीट होने वाला है, जाके तू पार्टिसिपेट कर।
प्रधानमंत्री कहिछंति ज्योतिर्विज्ञान सर्वदा युववर्गक पई कौतूहल सहित अनुसंधान दिगरे प्रेरणा प्रदान करुछि। ज्योतिर्विज्ञान क्लब देशव्यापी क्रमशः लोकप्रिय हेउछि। युवपीढ़ीक एही क्लबरे संश्लिष्ट हेबा सह अवकाश दिनगुडिकरे प्लानेटोरियम परिदर्शन करिबाकु से अनुरोध करिछंति। विभिन्न क्षेत्ररे प्रशंसनीय कार्य करिथिबा नागरिकक संपर्करे प्रधानमंत्री आलोकपात करिछंति। समाज पई निरंतर कार्य करुथिबा लोकक ठारु शिक्षा लाभ करि निजे किछि भलो कार्यर अंश हेबाकु प्रधानमंत्री समस्तंकु आह्वान देइछंति। राज्यर समस्त विधानसभा क्षेत्रे भोटर तालिकार स्वतंत्र सघन संशोधन एसआईआर कार्यक्रम गतकालीठारु आरंभ होईछि। नूतन भोटरक नाम पंजीकरण, मृत किंबा स्थानांतरित भोटरक नाम बाद देबा एवं भोटर कार्डरे थिबा त्रुटि संशोधन पई एसआईआर कार्यक्रम आरंभ होईछि। बूथ स्तरीय अधिकारीमाने निज निज अंचलरे घरकु घर जाई भोटरंकु स्वतंत्र परिगणना फर्म बंटन करछन्ति। निर्वाचन कमिशनक वेबसाइटरे मध्य एही फर्म उपलब्ध अछि। प्रथम दिनरे गतकाली 2,69,166 जन भोटरंकु फर्म दिया जणापड़िछि। राज्यरे स्वीकृतिप्राप्त राजनैतिक दलगुडिक तरफरु 33,026 जणंकु नियुक्त करायैछि। बौद्ध जिल्ला प्रशासन पक्षरु एसआईआर बाबदरे व्यापक सचेतनता सृष्टि करिबा उद्देश्यरे जिल्लापालक कार्यालय पक्षरु एक स्वतंत्र प्रचार रथर शुभारंभ करायैछि। जिल्लापाल तथा जिल्ला निर्वाचन अधिकारी विभूति भूषण नायक शुभारंभ करिथिबा सचेतनता रथ जिल्लार विभिन्न ब्लक, पंचायत ओ सहरांचल बुली भोटरमानंकु एसआईआर बाबदरे सचेतन कराइबो। आसंता जुलाई मास 16 तारीखरे महाप्रभुंक विश्वप्रसिद्ध रथयात्रा पूर्वरु जून मास 38 तारीखरे स्नानयात्रा एवं नीतिकांति श्रृंखलित करिबा नै दैतापति निजोग सहित किपरि उत्तम समन्वय रहिबो से संपर्करे आजि पुरी आरक्षी अधीक्षकक कार्यालयरे एक समन्वय बैठक अनुष्ठित होइजैछि। आरक्षी अधीक्षक प्रतीक सिंहक अध्यक्षतारे अनुष्ठित बैठकरे दैतापति निजोगर सभापति, संपादक एवं वरिष्ठ सदस्यमाने जोग देइथिले। तमाखु सेवन एवं स्वास्थ्य प्रति एहार कुप्रभाव सम्बन्धरे जनसचेतनता सृष्टि उद्देश्यरे आजि विश्व तमाखु बर्जन दिवस पालन कराउछि। विश्व स्वास्थ्य संगठन पक्षरु 1988 मसीहारु पालन कराउथिबा एही दिवसर चलित वर्षर वार्ता रहिछि तमाखुर भ्रमात्मक उद्देश्यकु उजागर करिबा, निकोटिन एवं तमाखु परि बदभ्यासर मुकाबिला करिबा। ओडिशाकु तमाखुमुक्त राज्य भाबे गढ़ि तोलिबा पई मुख्यमंत्री मोहन चरण माझी विश्व तमाखु बर्जन दिवसरे आह्वान देइछन्ति। स्वास्थ्य मंत्री डॉक्टर मुकेश महालिंग तमाखु सेवनर अपकारिता संपर्करे निजे सचेतन हेबा सहित अन्यको सचेतन करिबा लागि परामर्श देइछन्ति। तमाखु सेवनर अपकारिता संपर्करे विशिष्ट मधुमेह विशेषज्ञ डाक्टर लक्ष्मीधर सेंड आकाशवाणीकु कहिछन्ति,
तमाखु व्यवहार अनेक दीर्घकालीन रोग भी प्रमुख कारण। प्रति वर्ष 1.35 नियुत लोकंक मृत्यु तमाखु सेवन द्वारा हुए। तमाखु सेवन द्वारा किडनी रे जो जाइछे रक्तनली आउ ब्रेन को जो जाइछे रक्तनली, हार्ट को जो जाइछे रक्तनली ताकु संकुचित करे। संकुचित करी ब्रेन स्ट्रोक, हार्ट अटैक, किडनी फेलुअर, किडनी रो डायलिसिस दरकार हुए। किछि दिन परे जदि रेगुलर जने खाइला सेतिबेही तमाकु ठारु दूरै रहिबा दरकार। आउ कैंसर रो प्रमुख कारण होछि तमाकु सेवन।
राज्य रे विभिन्न स्थान रे कालबैशाखी प्रभाव जारी रहिछि। आसंता 2-3 दिन पर्यंत कालबैशाखी प्रभाव लागि रहिबो एवं तापमात्रा 3-4 डिग्री पर्यंत ह्रास पाइबो बोली पाणिपाग विभाग पक्षरु अनुमान करा जायछि। मुख्य संवाद पुणि थरे, कृषि अर्थनीतिकु गतिशील करिबारे आंब चाषीक उद्यम प्रशंसा योग्य कहले प्रधानमंत्री। 134 मन की बात संस्करणरे ओडिशार विलक्षण ओ खेलाड़ी अनिमेश पुजुरुंकु कले प्रशंसा। पूरी विश्व प्रसिद्ध रथयात्रा स्नानयात्रा नीतिकांति नै जिला पुलिस प्रशासन पक्षरु बैठक अनुषित। तमाखु सेवन एवं एहार स्वास्थ्य उपकारितार बार्ता नै आज पालन कराउछि विश्व तमाखु बर्जन दिवस एवं कालबैशाखी प्रभावे तापमात्रा 4-5 डिग्री ह्रास पाइबा नै पाणिपाग विभागर अनुमान। आंचलिक संवाद बर्तमान पई इतिकी।